ସେବକ ମୁଁ ରାଉଳ ସେବକ ଝାଡ଼େଶ୍ୱର ବାବାଙ୍କର ଅତି ପାଖ ଲୋକ ଝାଡ଼େଶ୍ୱର ବାବାଙ୍କର ଅତି ପାଖ ଲୋକ ତାଙ୍କ ସେବା ପୂଜା କରେ ଆନନ୍ଦେ ମୋ ଦିନ ସରେ ତାଙ୍କ ସେବା ପୂଜା କରେ ଆନନ୍ଦେ ମୋ ଦିନ ସରେ ମୁଁ ତାଙ୍କ ସେବକ ଆଉ ସିଏ ମୋ ମାଲିକ ଝାଡ଼େଶ୍ୱର ବାବାଙ୍କର ଅତି ପାଖ ଲୋକ 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 ସକାଳୁ ସକାଳୁ ପାଣି କାଢ଼ି ନେଇ ବାବାଙ୍କୁ ଗାଧୋଇ ଦିଏ ଅଗରୁ ଚନ୍ଦନ ମଥାରେ ଲଗାଇ ବେଲ ପତର ଚଢ଼ାଏ ସକାଳୁ ସକାଳୁ ପାଣି କାଢ଼ି ନେଇ ବାବାଙ୍କୁ ଗାଧୋଇ ଦିଏ ଅଗରୁ ଚନ୍ଦନ ମଥାରେ ଲଗାଇ ବେଲ ପତର ଚଢ଼ାଏ ଧୂପ ଦୀପ ଜାଳି ଦିଏ ବାଳ ଭୋଗ କରିଦିଏ ଧୂପ ଦୀପ ଜାଳି ଦିଏ ବାଳ ଭୋଗ କରିଦିଏ ପଞ୍ଚାକ୍ଷରୀ ସହ ଭଜୁ ଥାଏ ଶିବ ଶୋକ ଝାଡ଼େଶ୍ୱର ବାବାଙ୍କର ଅତି ପାଖ ଲୋକ ଝାଡ଼େଶ୍ୱର ବାବାଙ୍କର ଅତି ପାଖ ଲୋକ ଝାଡ଼େଶ୍ୱର ବାବାଙ୍କର ଅତି ପାଖ ଲୋକ ଝାଡ଼େଶ୍ୱର ବାବାଙ୍କର ମୁଁ ଅତି ପାଖ ଲୋକ ପରରେ ଖେଚୁଡ଼ି ରାନ୍ଧିମି ବାବାଙ୍କୁ ଅର୍ପଣ କରେ କିଛି କହିବଲ ନେଇ ମୁଁ ଲଗାଏ ଭୈରବୀ ମା ପାଖରେ ଦୁଇ ପରରେ ଖେଚୁଡ଼ି ରାନ୍ଧିମି ବାବାଙ୍କୁ ଅର୍ପଣ କରେ କିଛି କହିବଲ ନେଇ ମୁଁ ଲଗାଏ ଭୈରବୀ ମା ପାଖରେ ସନ୍ଧ୍ୟାରେ କରେ ଆଳତି ଜାଳି ଘିଅ ତୁଳାବତୀ ସନ୍ଧ୍ୟାରେ କରେ ଆଳତି ଜାଳି ଘିଅ ତୁଳାବତୀ ତାଙ୍କ ସେବା କଲେ ମୋତେ ଲାଗେ ସ୍ୱର୍ଗ ସୁଖ ଝାଡ଼େଶ୍ୱର ବାବାଙ୍କର ଅତି ପାଖ ଲୋକ ଝାଡ଼େଶ୍ୱର ବାବାଙ୍କର ଅତି ପାଖ ଲୋକ ମୁଁ ରାଉଳ ସେବକ ମୁଁ ରାଉଳ ସେବକ ଝାଡ଼େଶ୍ୱର ବାବାଙ୍କର ଅତି ପାଖ ଲୋକ ଝାଡ଼େଶ୍ୱର ବାବାଙ୍କର ଅତି ପାଖ ଲୋକ ତାଙ୍କ ସେବା ପୂଜା କରେ ଆନନ୍ଦେ ମୋ ଦିନ ସରେ ତାଙ୍କ ସେବା ପୂଜା କରେ ଆନନ୍ଦେ ମୋ ଦିନ ସରେ ମୁଁ ତାଙ୍କ ସେବକ ଆଉ ସିଏ ମୋ ମାଲିକ ଝାଡ଼େଶ୍ୱର ବାବାଙ୍କର ଅତି ପାଖ ଲୋକ ଝାଡ଼େଶ୍ୱର ବାବାଙ୍କର ଅତି ପାଖ ଲୋକ ଝାଡ଼େଶ୍ୱର ବାବାଙ୍କର ଅତି ପାଖ ଲୋକ ଝାଡ଼େଶ୍ୱର ବାବାଙ୍କର ମୁଁ ଅତି ପାଖ ଲୋକ।